ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, କେନ୍ଦ୍ର ବଜେଟ୍ରେ ଓଡ଼ିଶାକୁ ରେଳର ବିକାଶ ପାଇଁ 10,599 କୋଟି ଟଙ୍କା ମଞ୍ଜୁର। କେନ୍ଦ୍ର ସରକାରଙ୍କ ସକ୍ଷମ ଅଙ୍ଗନବାଡ଼ି ଏବଂ ପୋଷଣ 2.0 କାର୍ଯ୍ୟକ୍ରମରେ ଓଡ଼ିଶାର 36 ଲକ୍ଷରୁ ଅଧିକ ଶିଶୁ ଓ ମହିଳା ଉପକୃତ ହେବେ, କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣିରେ 6,000ରୁ ଉର୍ଦ୍ଧ୍ୱ ଅଭିଯୋଗର ସମାଧାନ ହୋଇଥିବା ସୂଚନା। ଏବଂ ଆସନ୍ତାକାଲି ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା। ଚଳିତ ବର୍ଷ ବଜେଟ୍ରେ ରେଳବାଇରେ ଓଡ଼ିଶା ପାଇଁ 10,599 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ନୂଆଦିଲ୍ଲୀରେ ଆଭାସୀ ଜରିଆରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ଗତ 10 ବର୍ଷରେ 2046 କିଲୋମିଟର ନୂଆ ରେଲୱେ ଟ୍ରାକ୍ ନିର୍ମାଣ କରାଯାଇଛି, ଯାହାକି ମାଲେସିଆରେ ଥିବା ରେଳ ନେଟ୍ୱର୍କଠାରୁ ଅଧିକ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ରାଜ୍ୟରେ ବର୍ତ୍ତମାନ 6 ବନ୍ଦେ ଭାରତ, 78,000 କୋଟିର ପ୍ରକଳ୍ପ ନିର୍ମାଣ ଓ 1,898 କିଲୋମିଟର ଟ୍ରାକ୍ରେ କବଚ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଓଡ଼ିଶାରେ 69 ଅମୃତ ରେଳ ଷ୍ଟେସନ ପାଇଁ ବ୍ୟୟ ବରାଦ କରାଯାଇଛି। ଏହା ଅନ୍ତର୍ଗତ 2,387 କୋଟି ଟଙ୍କା ଖର୍ଚ୍ଚ କରାଯିବ। ଆଗାମୀ ଦିନରେ ଅଧିକ ସଂଖ୍ୟକ ଟ୍ରେନ୍ ଚଳାଚଳର ଲକ୍ଷ୍ୟ ରଖାଯାଇଥିବା ରେଳମନ୍ତ୍ରୀ କହିଛନ୍ତି।
ଓଡ଼ିଶାକୁ ରେଲୱେରେ ଏହିଥରେ ମଧ୍ୟ ରେକର୍ଡ ଆଲୋକେସନ କରିଛନ୍ତି 10,599 କୋଟି ଟଙ୍କା। ଓଡ଼ିଶାରେ ଟୋଟାଲ ଇନ୍ଭେଷ୍ଟମେଣ୍ଟ ହେଉଛି ରେଲୱେରେ 78,000 କୋଟି ଟଙ୍କା। କେଉଁଝର ଜିଲ୍ଲାରେ ଦେଖନ୍ତୁ, କଳାହାଣ୍ଡିରେ ଦେଖନ୍ତୁ, କୋରାପୁଟରେ ଦେଖନ୍ତୁ, ଜୟପୁରରେ ଦେଖନ୍ତୁ, ମାଲକାନଗିରିରେ ହଉ, ରାୟଗଡ଼ାରେ ହଉ, ନୂଆ ବହୁତ ପ୍ରୋଜେକ୍ଟ ମୋଦିଜୀ ସାଙ୍କ୍ସନ କରିଛନ୍ତି। 59 ଷ୍ଟେସନ୍ସକୁ ଟୋଟାଲି ନୂଆ ପ୍ରକାରରେ ତିଆରି କରାଯାଉଛି। ଏଣ୍ଟାୟାର କଲିକତାରୁ ଚେନ୍ନାଇ ପର୍ଯ୍ୟନ୍ତ କମ୍ପ୍ଲିଟ୍ 4 ଲେନିଂ ହବ।
ଓଡ଼ିଶାକୁ ରେଳ ବଜେଟ୍ରେ କେନ୍ଦ୍ର ସରକାରଙ୍କ ଅନୁଦାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଚଳିତ ବର୍ଷ କେନ୍ଦ୍ର ବଜେଟ୍ରୁ ଓଡ଼ିଶା ଲାଭବାନ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଅଗ୍ରଗତି ଓ ଅଭିବୃଦ୍ଧି ପାଇଁ ଯେଉଁ ଦୂରଦୃଷ୍ଟି ରଖିଛନ୍ତି, ତାହା ଏହି ବଜେଟ୍ ମାଧ୍ୟମରେ ପୂରଣ ହୋଇପାରିବ। କେନ୍ଦ୍ର ବଜେଟ୍ରେ ସକ୍ଷମ ଅଙ୍ଗନବାଡ଼ି ଏବଂ ପୋଷଣ 2.0 କାର୍ଯ୍ୟକ୍ରମ ପାଇଁ ବ୍ୟୟ ବରାଦ ହୋଇଛି। ଏଥିରେ ଓଡ଼ିଶାର 36 ଲକ୍ଷରୁ ଅଧିକ ଶିଶୁ ଓ ଗର୍ଭବତୀ ମହିଳା ଉପକୃତ ହେବେ। ପିଏମ୍ ଧନଧାନ୍ୟ କୃଷି ଯୋଜନାରେ ଓଡ଼ିଶା ଭଳି କୃଷିଭିତ୍ତିକ ରାଜ୍ୟ ଲାଭବାନ ହେବା ସହ କପା ଉତ୍ପାଦକତା ମିଶନରେ 12 ଜିଲ୍ଲାରେ କପା ଉତ୍ପାଦନ ପ୍ରତି ପ୍ରୋତ୍ସାହନ ବଢ଼ିବ। ନୌବାଣିଜ୍ୟ କ୍ଷେତ୍ରରେ 25,000 କୋଟି ଟଙ୍କାର ଏକ କର୍ପସ୍ ଗଠନ ଦ୍ୱାରା ରାଜ୍ୟରେ ବନ୍ଦରର ବିକାଶ, ନୂତନ ବନ୍ଦର ପ୍ରତିଷ୍ଠା କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଚଳିତ ବଜେଟ୍ରେ ହୋଇଥିବା ବ୍ୟବସ୍ଥାରୁ ରାଜ୍ୟର 2ରୁ 4ଟି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀର ବିକାଶ କରାଯାଇପାରିବ। ଖେଳନା କ୍ଷେତ୍ର ପାଇଁ ହୋଇଥିବା ଯୋଜନା ଓଡ଼ିଶାରେ କ୍ଲଷ୍ଟର ବିକାଶକୁ ସୁନିଶ୍ଚିତ କରିବା ସହ ଉଡ଼ାନ ଯୋଜନାରେ ସମ୍ବଲପୁର ଜମାଦାରପାଲି, ଢେଙ୍କାନାଳର ବିର୍ସାଲ, ମୟୂରଭଞ୍ଜର ରାସଗୋବିନ୍ଦପୁର, ରଙ୍ଗେଇଲୁଣ୍ଡା, ରାଇକଳାରେ ବିମାନ ବନ୍ଦରର ବିକାଶ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ନବନିଯୁକ୍ତ ଅନୁଦାନପ୍ରାପ୍ତ ବେସରକାରୀ ସ୍ନାତକୋତ୍ତର ଶିକ୍ଷକ ଶିକ୍ଷୟିତ୍ରୀଙ୍କ 5-ଦିନିଆ କର୍ମଶାଳା ଆଜି ଭୁବନେଶ୍ୱରସ୍ଥିତ ଓୟୁଏଟି ପରିସରରେ ଉଦ୍ଘାଟିତ ହୋଇଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରଘୁରାମ ଆର୍ ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ଶିକ୍ଷାନୀତି 2020ରେ ଅନ୍ତର୍ଗତ ଆବଶ୍ୟକୀୟ ପରିବର୍ତ୍ତନ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରୀକ୍ଷା ସମ୍ପର୍କିତ ଏକ ବିଶେଷ ଅଧିବେଶନ ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ 100 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏହି କର୍ମଶାଳାରେ ଭାଗ ନେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଜିକୃତ କରିଥିବା 1,000 ଜଣଙ୍କ ଅଭିଯୋଗର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଶୁଣାଣି କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଲୋକଙ୍କ ଅସୁବିଧାକୁ ଶୁଣି ଏହାର ତ୍ୱରିତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି। ଏପର୍ଯ୍ୟନ୍ତ ମୋଟ 8,031 ଦରଖାସ୍ତ ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ 6,545 ଅଭିଯୋଗର ସମାଧାନ କରାଯାଇଥିବା ଶ୍ରୀ ମାଝି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।
ଅନେକ କେସ୍ ମଧ୍ୟ ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠରେ ଯୋଉଠି ଜିଲ୍ଲାପାଳମାନେ ନେଉଛନ୍ତି, ପ୍ରତି ସୋମବାର ଦିନ ସେମାନେ ସବୁ ଜିଲ୍ଲାରେ ନିଅନ୍ତି, ଆଜି ବି ନେଉଛନ୍ତି, ଏବଂ ସେଠି ବି ଅନେକ ଦରଖାସ୍ତ ଆସୁଛି, ତାର ବି ସମାଧାନ ଧୀରେ ଧୀରେ କରାଯାଉଛି। ସମସ୍ତ ଅଭିଯୋଗକାରୀ ଯେଉଁମାନେ ତାଙ୍କର ବିଭିନ୍ନ ସମସ୍ୟା ନେଇକରି ଆସୁଛନ୍ତି ଅଭିଯୋଗ କରିବା ପାଇଁ, ସେମାନଙ୍କୁ ମୁଁ ଅନୁରୋଧ କରିବି ସେମାନେ ପ୍ରଥମେ ନିଜ ଜିଲ୍ଲାରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରନ୍ତୁ। ସେମାନେ ଭୁବନେଶ୍ୱରକୁ ଆସିଲେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି, ଏଣୁ ସେଠି ନିଶ୍ଚିତ ଭାବରେ ତାର ସମସ୍ୟାର ସମାଧାନ କରାଯିବ। ଯେଉଁଗୁଡ଼ିକ ଜଟିଳ କେସ୍ ଅଛି ରେଫର ହେଇକରି ଆସିଲେ ତାର ବି ନିଜେ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠ ଏବଂ ନିଜେ ମୁଖ୍ୟମନ୍ତ୍ରୀ ତାର ସମାଧାନ ନିଶ୍ଚିତ ଭାବରେ କରିବେ।
ସୂଚନାଯୋଗ୍ୟ, ଗତବର୍ଷ ଶେଷ ସୁଦ୍ଧା ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ 30,000ରୁ ଉର୍ଦ୍ଧ୍ୱ ଅଭିଯୋଗକାରୀ ସେମାନଙ୍କ ସମସ୍ୟା ନେଇ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ବେଳେ 81% ଅଭିଯୋଗର ସମାଧାନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ପୁରୀ ଜିଲ୍ଲାରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ବିଭିନ୍ନ ଅଭିଯୋଗର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କେନ୍ଦ୍ରାପଡ଼ାରେ ମୋଟ 180 ପଞ୍ଜିକୃତ ଅଭିଯୋଗ ମଧ୍ୟରୁ ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ 14 ଆବେଦନକାରୀଙ୍କୁ ଜିଲ୍ଲାପାଳ ସହାୟତା ବାବଦ ଟଙ୍କା ମଞ୍ଜୁର କରିଛନ୍ତି। ଗଜପତି ଜିଲ୍ଲାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଅଭିଯୋଗର ଶୁଣାଣି କରି 9 ବ୍ୟକ୍ତିଗତ ଏବଂ ଗ୍ରାମଭିତ୍ତିକ ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। ରାୟଗଡ଼ା ଜିଲ୍ଲାରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ 15 ଅଭିଯୋଗର ତତ୍କାଳ ସମାଧାନ କରିଛନ୍ତି। ନୟାଗଡ଼ ଜିଲ୍ଲାପାଳ 28 ମାମଲାର ତୁରନ୍ତ ସମାଧାନ କରିଥିବା ବେଳେ ବୌଦ୍ଧ ଜିଲ୍ଲାରେ 10 ବ୍ୟକ୍ତିଗତ ଓ 2 ସାମୁହିକ ଅଭିଯୋଗ ସମାଧାନ ହୋଇଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାପାଳ 186 ଅଭିଯୋଗର ଶୁଣାଣି କରି 4 23,000 ସହାୟତା ରାଶି ପ୍ରଦାନ କରିଛନ୍ତି। ସୁବର୍ଣ୍ଣପୁରଠାରେ ଅନୁଷ୍ଠିତ ଶିବିରରେ 4 ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟ ଅଭିଯୋଗର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁରଠାରେ ଆୟୋଜିତ ଶିବିରରେ ଜିଲ୍ଲାପାଳ 8 ଅଭିଯୋଗର ଶୁଣାଣି କରି ସମାଧାନ କରିଥିଲେ। ସେହିଭଳି ଦେବଗଡ଼ ଜିଲ୍ଲାରେ 10 ବ୍ୟକ୍ତିଗତ ଓ 2 ସାମୁହିକ ଅଭିଯୋଗର ଶୁଣାଣି କରି ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଶିବିରରେ 148 ଅଭିଯୋଗର ଶୁଣାଣି କରାଯାଇ 5 ସହାୟତା ପ୍ରଦାନ କରାଯାଇଛି। ମାଘ ସପ୍ତମୀ ଅବସରରେ ଆସନ୍ତାକାଲି କୋଣାର୍କ ଚନ୍ଦ୍ରଭାଗାରେ ମାଘ ବୁଡ଼ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବୁଡ଼ ସ୍ଥାନ ଓ ସମୁଦ୍ରକୂଳରେ ଲାଇଫ୍ଗାର୍ଡ ମୁତୟନ କରାଯିବା ସହ ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚନ୍ଦ୍ରଭାଗା ବୁଡ଼ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁବିଧା ପାଇଁ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ପୁରୀ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର କହିଛନ୍ତି, ଦ୍ରୁତ ଗାଡ଼ି ଚଳନା, ଅଧିକ ଯାତ୍ରୀ ପରିବହନ ଓ ଟ୍ରାଫିକ୍ କଟକଣା ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି କଟକଣା ଆଜି ଦିନ 12:00 ଆସନ୍ତାକାଲି ସକାଳ 8:00 ପର୍ଯ୍ୟନ୍ତ ବଳବତ୍ତର ରହିଛି। ଖଣ୍ଡଗିରି କୁମ୍ଭମେଳା ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଏହା ପୂର୍ବରୁ ବିଏମ୍ସି କମିଶନର ରାଜେଶ ପ୍ରଭାକର ପାଟିଲ ମେଳା ଆୟୋଜନ ନେଇ ଅନୁଧ୍ୟାନ କରିଛନ୍ତି। ସେ କହିଛନ୍ତି, ଖଣ୍ଡଗିରି ମେଳାରେ ପରିମଳ ବ୍ୟବସ୍ଥା ସହ ସ୍ଥାୟୀ ଆଲୋକୀକରଣ ଓ ପାନୀୟ ଜଳ ଉପଲବ୍ଧତାକୁ ଗୁରୁତ୍ୱ ଦିଆଯାଇଛି। ଏହି ମେଳାରେ ପବିତ୍ର ପଞ୍ଚକୁଣ୍ଡର ପୁନରୁଦ୍ଧାର କରାଯିବା ସହ ପ୍ରତି 100 ମିଟରରେ ଜଣେ ଲେଖାଏଁ ସଫେଇ କର୍ମୀ ନିୟୋଜିତ ହେବେ ବୋଲି ବିଏମ୍ସି କମିଶନର କହିଛନ୍ତି। ପୁରୀରେ 2-ଦିନିଆ ରାଜ୍ୟସ୍ତରୀୟ ସଖୀ ସହେଲି ସମ୍ମିଳନୀ ଉଦ୍ଘାଟିତ ହୋଇଛି। କାର୍ଯ୍ୟକ୍ରମରେ ରାଜ୍ୟର 50 କିଶୋରୀଙ୍କ ପ୍ରେରଣାଦାୟକ ଜୀବନ କାହାଣୀ ପ୍ରଦର୍ଶିତ ହୋଇଛି। କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା 9 ଅନୁଷ୍ଠିତ ହେବାକୁ ଥିବା ଭାରତ ଇଂଲଣ୍ଡ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ପାଇଁ ଆସନ୍ତା ବୁଧବାରଠାରୁ ଅଫ୍ଲାଇନ୍ରେ ଟିକେଟ୍ ବିକ୍ରି ହେବ। ମ୍ୟାଚ୍ ପାଇଁ ଗତକାଲି ଅନ୍ଲାଇନ୍ରେ ପ୍ରାୟ 4,000 ଟିକେଟ୍ ବିକ୍ରି ହୋଇଥିଲା। ସୂଚନା ଅନୁଯାୟୀ ଅନ୍ଲାଇନ୍ ଟିକେଟ୍ କିଣିଥିବା ଦର୍ଶକ ଆସନ୍ତା 7 ନଅ ତାରିଖ ମଧ୍ୟରେ କଟକ କେମ୍ବ୍ରିଜ୍ ସ୍କୁଲ୍ କିମ୍ବା ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟର ନିର୍ଦ୍ଧାରିତ କାଉଣ୍ଟରରୁ ଟିକେଟ୍ ସଂଗ୍ରହ କରିପାରିବେ। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ କାଲିପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରରେ ଆସନ୍ତା ବୁଧବାରଠାରୁ ଅନ୍ତର୍ଜାତୀୟ ଐର ଖାରବେଳ ମହୋତ୍ସବ ଆରମ୍ଭ ହୋଇ 7 ପର୍ଯ୍ୟନ୍ତ ଚାଲିବ। ଏଥିରେ ଓଡ଼ିଶୀ, ପାଇକ, ଗୀତିନାଟ୍ୟ, ମୋଗଲ ତାମସା ଆଦି ପ୍ରଦର୍ଶିତ ହେବ। ବୌଦ୍ଧ ଜିଲ୍ଲା ସରସରାଠାରେ ରାଜ୍ୟସ୍ତରୀୟ 21ତମ ବାବାକପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ଅନୁଗୁଳର ନେତାଜୀ କ୍ଲବ 4-3 ଗୋଲରେ ବିଜୟ ଲାଭ କରି ଚାମ୍ପିୟନ ହୋଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। କେନ୍ଦ୍ର ବଜେଟ୍ରେ ଓଡ଼ିଶାକୁ ରେଳର ବିକାଶ ପାଇଁ 10,599 କୋଟି ଟଙ୍କା ମଞ୍ଜୁର। କେନ୍ଦ୍ର ସରକାରଙ୍କ ସକ୍ଷମ ଅଙ୍ଗନବାଡ଼ି ଏବଂ ପୋଷଣ 2.0 କାର୍ଯ୍ୟକ୍ରମରେ ଓଡ଼ିଶାର 36 ଲକ୍ଷରୁ ଅଧିକ ଶିଶୁ ଓ ମହିଳା ଉପକୃତ ହେବେ, କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣିରେ 6,000ରୁ ଉର୍ଦ୍ଧ୍ୱ ଅଭିଯୋଗର ସମାଧାନ ହୋଇଥିବା ସୂଚନା ଏବଂ ଆସନ୍ତାକାଲି ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।